ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଥାଇଲାଣ୍ଡକୁ ଦୁଇଦିନିଆ ଗସ୍ତରେ ଯାଇ ବ୍ୟାଙ୍କକ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବେ ଆସନ୍ତାକାଲି. ୱାକଫ୍ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବା ସହ ଏହା ଉପରେ ହେବ ଆଲୋଚନା. ପିପିଏଫ୍ ଆକାଉଣ୍ଟ ପାଇଁ ନୋମିନି ସଂଶୋଧନ ହେଲା ଦେୟମୁକ୍ତ. ପଣବନ୍ଦୀ ମୁକ୍ତ ନ ହେବା ପର୍ଯ୍ୟନ୍ତ ଗାଜାରେ ସାମରିକ ଅଭିଯାନ ଜାରି ରହିବ ବୋଲି ଘୋଷଣା କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା. ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ପହଞ୍ଚିଛନ୍ତି. ବିମାନ ବନ୍ଦରରେ ଥାଇଲାଣ୍ଡର ଉପପ୍ରଧାନମନ୍ତ୍ରୀ ତଥା ପରିବହନ ମନ୍ତ୍ରୀ ସୁରିଆ ଜଙ୍ଗରୁଗରିଆନ୍କିତ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ. 2016 ଏବଂ 2019 ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ଏହା ହେଉଛି ତୃତୀୟ ଥାଇଲାଣ୍ଡ ଗସ୍ତ. ସେଠାରେ ପହଞ୍ଚିବା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ଥାଇଲାଣ୍ଡ ସହ ସହଯୋଗର ବନ୍ଧନକୁ ଅଧିକ ସୁଦୃଢ଼ କରିବାକୁ ଆଗ୍ରହୀ. ଥାଇଲାଣ୍ଡକୁ ଏହି ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆଜି ସନ୍ଧ୍ୟାରେ ଥାଇଲାଣ୍ଡ ପ୍ରତିପକ୍ଷ ପୋଟେଙ୍ଗଟାଙ୍ଗ ସିନାୱାର୍ତ୍ତାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ. ବିଭିନ୍ନ କ୍ଷେତ୍ରରେ ଅଗ୍ରଗତିର ନୂତନ ମାର୍ଗ ଉନ୍କୋଚନ ନେଇ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହେବାର କାର୍ଯ୍ୟସୂଚୀ ରହିଛି. ଏହି ଅବସରରେ କେତେକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହେବ. ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯୋଗଦେବେ. ଚଳିତ ଥରର ବିଷୟବସ୍ତୁ ରହିଛି ବିମ୍ଷ୍ଟେକ୍ ସମୃଦ୍ଧ, ସହନଶୀଳ ଏବଂ ଉନ୍ମୁକ୍ତ. ଏହି ଶିଖର ସମ୍ମିଳନୀରେ ବ୍ୟାଙ୍କକ୍ ଭିଜନ 2030 ଉପରେ ଆଲୋଚନା କରାଯିବା ସହିତ ଗ୍ରହଣ କରାଯିବାର ଆଶା କରାଯାଇଛି. ଏହି ଅବସରରେ ବିମ୍ଷ୍ଟେକ୍ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପ୍ରସ୍ତୁତ ରିପୋର୍ଟଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ ହେବ. ଥାଇଲାଣ୍ଡ ରାଜା ରାମା ଦଶମ ଏବଂ ରାଣୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଦୁଇ ଦେଶ ମଧ୍ୟରେ ସଭ୍ୟତା, ସଂସ୍କୃତି ଏବଂ ଧାର୍ମିକ ଭାବନା ନେଇ ସୁଦୃଢ଼ ସମ୍ପର୍କ ରହିଛି. ଥାଇଲାଣ୍ଡ ହେଉଛି ଭାରତର ସାମୁଦ୍ରିକ ପଡ଼ୋଶୀ ଏବଂ ଆକ୍ଟ ଇଷ୍ଟ ନୀତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ. ଆସିଆନ୍ ଅଞ୍ଚଳରେ ସିଙ୍ଗାପୁର, ଇଣ୍ଡୋନେସିଆ ଏବଂ ମାଲେସିଆ ପରେ ଥାଇଲାଣ୍ଡ ହେଉଛି ତୃତୀୟ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ର ଏବଂ ଭାରତର ଚତୁର୍ଥ ବୃହତ୍ତମ ବାଣିଜ୍ୟ ସହଯୋଗୀ. ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି. ବିମ୍ଷ୍ଟେକ୍ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ. ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି. ସୂଚନାଯୋଗ୍ୟ, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ଦିଶାନାୟକ ପ୍ରଥମେ ବିଦେଶ ଗସ୍ତରେ ଆସି ଭାରତରେ ପହଞ୍ଚିଥିଲେ. ଶ୍ରୀ ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳ ମଧ୍ୟରେ ଏହା ହେଉଛି ଚତୁର୍ଥ ଶ୍ରୀଲଙ୍କା ଗସ୍ତ. ଦୁଇ ଦେଶ ମଧ୍ୟରେ ସଂସ୍କୃତି, ଇତିହାସ, ଧର୍ମ ଏବଂ ଲୋକଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ରହିଛି. ଶ୍ରୀଲଙ୍କା ହେଉଛି ଭାରତର ପଡ଼ୋଶୀ ପ୍ରଥମ ନୀତିର ଏକ ଅବିଚ୍ଛେଦ୍ୟ ଅଙ୍ଗ. ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଅସ୍ଥିରତାକୁ ଦୃଷ୍ଟିରେ ରଖି ବିମ୍ଷ୍ଟେକ୍ ସଂଗଠନକୁ ଉଚ୍ଚାକାଂକ୍ଷୀ ଦୃଷ୍ଟିକୋଣରୁ ଅଧିକ ସୁଦୃଢ଼ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ୱାନ ଦେଇଛନ୍ତି. ବ୍ୟାଙ୍କକ୍ଠାରେ ଅନୁଷ୍ଠିତ 20ତମ ବିମ୍ଷ୍ଟେକ୍ ମନ୍ତ୍ରୀସ୍ତରୀୟ ବୈଠକକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର ଶକ୍ତି, ଡିଜିଟାଲ୍ ଭିଭିଭୂମି, ବ୍ୟାବସାୟିକ କାର୍ଯ୍ୟକଳାପ, ସାମୁଦ୍ରିକ ଓ ସ୍ଥଳ ପରିବହନ, ଆର୍ଥିକ, ସ୍ୱାସ୍ଥ୍ୟ, ଖାଦ୍ୟ ନିରାପତ୍ତା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ଉପରେ ଗୁରୁତ୍ୱ ଦେଇଛନ୍ତି. ପର୍ଯ୍ୟଟନକୁ ସମ୍ଭାବନାର ଏକ ନୂତନ କ୍ଷେତ୍ର ଭାବେ ଗ୍ରହଣ କରି ଏହାକୁ ପ୍ରୋହାହନ ପ୍ରଦାନ କରିବା ଉପରେ ସେ ଆଲୋକପାତ କରିଛନ୍ତି. ଆତଙ୍କବାଦ ମୁକାବିଲା, ସାଇବର ନିରାପତ୍ତା, ବେଆଇନ ନିଶାଦ୍ରବ୍ୟ କାରବାର, ମାନବ ଚାଲାଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟକଳାପ ଉପରେ ସହଭାଗିତାର ସହ କାର୍ଯ୍ୟ କରିବା ନେଇ ରୂପରେଖ ପ୍ରସ୍ତୁତ କରିବାକୁ ଡକ୍ଟର ଜୟଶଙ୍କର ଆହ୍ୱାନ ଦେଇଛନ୍ତି. ଏହି ଅବସରରେ ସାମୁଦ୍ରିକ ପରିବହନ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରରେ ବିମ୍ଷ୍ଟେକ୍ ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀମାନେ ସ୍ୱାକ୍ଷର କରିଛନ୍ତି. ୱାକଫ୍ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ଆଗତ ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି. ରାଜ୍ୟସଭାର ଅତିରିକ୍ତ ତାଲିକାରେ ଏହି ବିଲ୍ ଆଗତ ସଂକ୍ରାନ୍ତ କାର୍ଯ୍ୟକ୍ରମ ରହିଛି. ଆଜି ସକାଳେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବା କ୍ଷଣି ଗୃହର ଅଧ୍ୟକ୍ଷ ଜଗଦୀପ ଧନକଡ଼ ଏ ନେଇ ଘୋଷଣା କରିଥିଲେ. ଅପରାହ୍ନରେ ଗୃହରେ ସଂକ୍ରାନ୍ତ ପ୍ରସ୍ତାବ ଆଗତ ନେଇ କାର୍ଯ୍ୟସୂଚୀ ରହିଥିବା ଅଧ୍ୟକ୍ଷ ସୂଚନା ଦେଇଥିଲେ. ସୂଚନାଯୋଗ୍ୟ, ଏହି ବିଲ୍ ଗତକାଲି ଲୋକସଭାରେ ପାଖାପାଖି 12 ଘଣ୍ଟାର ଆଲୋଚନା ପରେ ଗୃହୀତ ହୋଇଛି. ସମାଜର ବିଭିନ୍ନ ବର୍ଗର ଲୋକ ଏହି ବିଲ୍ ଗୃହୀତ ହେବା ନେଇ ସକାରାତ୍ମକ ମତାମତ ଦେଇଥିବା ଜଣାପଡ଼ିଛି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ବିରୁଦ୍ଧରେ ଜମି ଜବରଦଖଲ ଅଭିଯୋଗ ସଂକ୍ରାନ୍ତ ବିଜେପି ସଦସ୍ୟ ଅନୁରାଗ ଠାକୁରଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ବିରୋଧୀ ସଦସ୍ୟମାନେ ଆଜି କକ୍ଷତ୍ୟାଗ କରିଛନ୍ତି। ପୂର୍ବାହ୍ନରେ ରାଜ୍ୟସଭା ବୈଠକ ଆରମ୍ଭ ହେବା ପରେ ଶ୍ରୀ ଖଡ୍ଗେ କହିଥିଲେ ତାଙ୍କ ବିରୁଦ୍ଧରେ ବିଜେପି ସଦସ୍ୟ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି, ଏହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇଛି ବୋଲି ସେ କହିଛନ୍ତି। ଗତକାଲି ଲୋକସଭାରେ ଶ୍ରୀ ଠାକୁର ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିବାକୁ ସେ ଦାବି କରିଥିଲେ। ଅଧ୍ୟକ୍ଷ ଜଗଦୀପ ଧନକଡ କହିଥିଲେ ଯେକୌଣସି ପ୍ରକାର ମନ୍ତବ୍ୟ ପ୍ରଦାନ କରିବା ପାଇଁ ସଂସଦ ସଦନ ଏକ ଉପଯୁକ୍ତ ସ୍ଥାନ ବୋଲି ଗ୍ରହଣ କରାଯିବା ଉଚିତ ନୁହେଁ। ଏହି ମନ୍ତବ୍ୟ ପ୍ରଦାନ ମାଧ୍ୟମରେ ଦଶନ୍ଧି ଧରି ଅର୍ଜିତ ସୁନାମକୁ କେହି କ୍ଷତି ପହଞ୍ଚାଇ ପାରିବେ ନାହିଁ ବୋଲି ସେ କହିଥିଲେ। ଏନେଇ ଏକ ଉତ୍କୃଷ୍ଟ ବ୍ୟବସ୍ଥା ସମ୍ପର୍କରେ ବିଚାର କରିବାକୁ ଶ୍ରୀ ଧନକଡ ନୈତିକତା କମିଟିର ଅଧ୍ୟକ୍ଷ ଘନଶ୍ୟାମ ତିୱାରୀଙ୍କୁ କହିଥିଲେ। ଗୃହର ନେତା, ବିରୋଧୀ ଦଳ ନେତା ଏବଂ ପ୍ରତ୍ୟେକ ସଦସ୍ୟଙ୍କର ସମାଜରେ ପ୍ରତିଷ୍ଠା ରହିଛି ବୋଲି ଶ୍ରୀ ଧନକଡ କହିଥିଲେ। ତେବେ ଏଥିରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ, ଟିଏମ୍ସି, ଡିଏମ୍କେ ଏବଂ ଅନ୍ୟ କେତେକ ବିରୋଧୀ ଦଳର ସଦସ୍ୟ କକ୍ଷତ୍ୟାଗ କରିଥିଲେ। ସେହିପରି କେରଳର କଂଗ୍ରେସ ସାଂସଦ ଏବଂ ଅନ୍ୟ କିଛି ବିରୋଧୀ ସଦସ୍ୟ ମଧ୍ୟ ଆଜି ଲୋକସଭାରୁ କକ୍ଷତ୍ୟାଗ କରିଥିଲେ। ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଅଭିଯୋଗ ନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି କଂଗ୍ରେସ ସଦସ୍ୟ କେସି ବେଣୁଗୋପାଳ କହିଥିଲେ ଜବଲପୁରରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରିପ୍ରେକ୍ଷୀରେ ସେ ବିଜେପି ବିରୋଧରେ ଅଭିଯୋଗ ଆଣିଥିଲେ। ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ପିପିଏଫ୍ ଆକାଉଣ୍ଟ ପାଇଁ ନୋମିନି ସଂଶୋଧନ କରିବାକୁ ଏଣିକି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ସରକାରୀ ସଞ୍ଚୟ ପ୍ରୋହାହନ ସାଧାରଣ ନିୟମ 2018 ଏନେଇ ଆବଶ୍ୟକ ସଂଶୋଧନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ପ୍ରଦାନ କରି କହିଛନ୍ତି ସଂଶୋଧିତ 2018 ନିୟମ ସଂକ୍ରାନ୍ତ ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇଛି। ଏହି ସଂଶୋଧନ ଗତକାଲିଠାରୁ ଲାଗୁ ହୋଇଛି। ସୂଚନାଯୋଗ୍ୟ ପିପିଏଫ୍ ଆକାଉଣ୍ଟ ପାଇଁ ନୋମିନିଙ୍କ ନାମ ପରିବର୍ତ୍ତନ ନିମନ୍ତେ ପୂର୍ବରୁ 50 ଟଙ୍କା ଶୁଳ୍କ ଆଦାୟ କରାଯାଉଥିଲା। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଇସ୍ରାଏଲ୍ର ପ୍ରତିରକ୍ଷା ବାହିନୀ ଆଇଡିଏଫ୍ ଗାଜା ଉପତ୍ୟକାରେ ଅଭିଯାନକୁ ଜୋରଦାର କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନେତାନ୍ୟାହୁ କହିଛନ୍ତି ଗାଜାର ବିଭିନ୍ନ ଅଞ୍ଚଳକୁ ନିଜ ଦଖଲକୁ ନେବା ସହ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ତ୍ୱରାନ୍ୱିତ ହୋଇଛି। ସେମାନଙ୍କର ଭିତ୍ତିଭୂମି ନଷ୍ଟ କରିବା ନେଇ ସେନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପଣବନ୍ଦୀଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ଇସ୍ରାଏଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଛତିଶଗଡ଼ ସରକାର ମାଓବାଦୀଙ୍କ ସହ ସମସ୍ତ ପ୍ରକାର ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି। ରାୟପୁରଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଏହି ଆଲୋଚନା ପାଇଁ ମାଓବାଦୀଙ୍କ ପକ୍ଷରୁ କୌଣସି ସର୍ତ୍ତକୁ ଗ୍ରହଣ କରାଯିବ ନାହିଁ। ଯଦି ସେମାନେ ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଁଛନ୍ତି ତେବେ ସେଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏନେଇ ସରକାରଙ୍କର ଆଭିମୁଖ୍ୟ ସ୍ୱଷ୍ଟ ରହିଛି ଏବଂ ଆଲୋଚନା ପାଇଁ ସବୁବେଳେ ଦ୍ୱାର ଉନ୍କକ୍ତ ରହିଛି ବୋଲି ସେ ସ୍ୱଷ୍ଟ କରିଛନ୍ତି। ହିଂସା ଏବଂ ରକ୍ତପାତ ବିରୋଧରେ ସରକାରଙ୍କ ଆଭିମୁଖ୍ୟ ନେଇ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି। ମାଓବାଦୀମାନେ ଅସ୍ତ୍ରଶସ୍ତ ପରିତ୍ୟାଗ କରି ଆତ୍ମସମର୍ପଣ କଲେ ହିଁ ସମସ୍ୟାର ଅର୍ଥପୂର୍ଣ୍ଣ ସମାଧାନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ସଶସ୍ତ ସଂଘର୍ଷ ବନ୍ଦ କରିବାକୁ ମାଓବାଦୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯିବା ସହ ଶାନ୍ତି ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ତେଲୁଗୁ ଭାଷାରେ ଏକ ଚିଠି ପ୍ରଦାନ କରି ଅପରେସନ୍ କାଗରକୁ ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛି। ଆଇପିଏଲ୍ ଟି20 କ୍ରିକେଟ୍ରେ ଆଜି ସନ୍ଧ୍ୟାରେ କୋଲକାତାର ଇଡେନ୍ ଗାର୍ଡନ୍ସଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 8 ୱିକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ। ଥାଇଲାଣ୍ଡକୁ ଦୁଇଦିନିଆ ଗସ୍ତରେ ଯାଇ ବ୍ୟାଙ୍କକ୍ଠାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଷଷ୍ଠ ବିମ୍ଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗଦେବେ ଆସନ୍ତାକାଲି। ୱାକଅପ୍ ସଂଶୋଧନ ବିଲ୍ ଆଜି ରାଜ୍ୟସଭାରେ ଆଗତ ହେବା ସହ ଏହା ଉପରେ ହେବ ଆଲୋଚନା। ପିପିଏଫ୍ ଆକାଉଣ୍ଟ ପାଇଁ ନୋମିନି ସଂଶୋଧନ ହେଲା ଦେୟମୁକ୍ତ। ପଣବନ୍ଦୀ ମୁକ୍ତ ନ ହେବା ପର୍ଯ୍ୟନ୍ତ ଗାଜାରେ ସାମରିକ ଅଭିଯାନ ଜାରି ରହିବ ବୋଲି ଘୋଷଣା କଲେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।